ବିପିନ ବିହାରୀ ମିଶ୍ରଙ୍କ କ୍ଷୁଦ୍ର ଗଳ୍ପ ଗୋମତୀର ଶେଷ ହସ। ଠଣ ଗ୍ଲାସକୁ ଗ୍ଲାସ ଛୁଇଁଲା। ମିଷ୍ଟର ଦାସଙ୍କର ଏଇଟା ହେଉଛି 11th ପେଗ, ଚାଲ ଫେରିବା। ମିଷ୍ଟର ମାଲହୋତ୍ରା କହିଲେ, ଓହ ରହନା, ଆଜି ସେଲିବ୍ରେଟ କରିବା। ମିଷ୍ଟର ଦାସ ଆଜି ଚାକିରିରେ ପୁନଃ ଅବସ୍ଥାପିତ ହେବାର ଆଦେଶ ପାଇଲେ। ମଡର୍ଣ୍ଣ କ୍ଲବରେ ପାଳିତ ହୋଇଥିଲା ଏ ଆନନ୍ଦ ଉତ୍ସବ ତାଙ୍କର ବନ୍ଧୁ ମିଷ୍ଟର ମାଲହୋତ୍ରାଙ୍କ ସହିତ। ଅଧଘଣ୍ଟା ପରେ ହ୍ୱିସ୍କି ବୋତଲ ଶେଷ ହୋଇଗଲା। ଯିବା? ହଁ ଯିବା, କିନ୍ତୁ ଘରକୁ ନୁହଁ। ଘରେ କ'ଣ ଅଛି? ସେହି ପୁରୁଣା ପ୍ରଶ୍ନ, କୁଆଡ଼େ ଯାଇଥିଲ ଏପର୍ଯ୍ୟନ୍ତ? ପୁଣି ମଦ ପିଇଲ? ଠାକୁରଙ୍କ ପାଖରେ ନିୟମ କର, ଆଉ ପିଇବନି। ଚାଲ ଭାଇ, ଟାଉନ ବାହାରେ ଟିକେ ବୁଲି ଆସିବା। ଦୁଇ ବନ୍ଧୁ ଚାଲିଲେ ସହର ବାହାରକୁ, ଖୋଲା ହାୱା ଓ ଚାନ୍ଦିନୀ ରାତି ଉପଭୋଗ କରିବାକୁ। ବ୍ରାହ୍ମଣୀ ନଦୀ ପୋଲ ଉପରେ ଗାଡ଼ି ରଖାଗଲା। ହାତ ଧରାଧରି ହୋଇ ଦୁହେଁ ପୋଲର ଫୁଟପାଥ ଉପରେ ଚାଲିଲେ। ବହୁତ ମଜା ହେଲା, କିନ୍ତୁ କିଛି ଗୋଟେ ଯୋଗାଡ଼ କରିପାରିଲନି? ଦାସ ପଚାରିଲେ। ଉତ୍ତର ଦେବା ଅବସ୍ଥାରେ ମିଷ୍ଟର ମାଲହୋତ୍ରା ନଥିଲେ, କାରଣ ନିଶାଟା ବହୁତ ଚଢ଼ିଯାଇଥିଲା। ଲଥ କିନା ବସିପଡ଼ିଲେ ଫୁଟପାଥ ଉପରେ ମିଷ୍ଟର ମାଲହୋତ୍ରା। ମୁଁ ଏଇଠି ବସିଛି, ତମେ ଯାଅ, ଥଙ୍ଗେଇ ଥଙ୍ଗେଇ କହିଲେ ସେ। ଆଗକୁ ମାଡ଼ି ଚାଲିଲେ ଦାସ ସାହେବ। ଖୋଲା ହାୱା, ଚାନ୍ଦିନୀ ରାତି, ଅଧ ବୋତଲ ସ୍କଚ୍ ହ୍ୱିସ୍କି, ଚାକିରିରେ ପୁନଃ ଅବସ୍ଥାପିତ ହେବାର ଆଦେଶ ମନକୁ ଆଜି ତାଙ୍କର ରଙ୍ଗୀନ କରିଦେଇଛି। ମାଡ଼ି ଚାଲିଛନ୍ତି ସେ ଆଗକୁ ଆଗକୁ, ସତେ ଯେମିତି ପୃଥିବୀଟାକୁ ବୁଲି ଆସିବେ ସାତ ଘେରା। ହଠାତ୍ ଝପ୍ କରି ଶବ୍ଦ ହେଲା। ଫୁଟପାଥର ସିମେଣ୍ଟ ସ୍ଲାବଟାକୁ ବୋଧେ କିଏ କାଢ଼ି ନେଇଛି, ଆଉ ଦାସ ସାହେବଙ୍କ ପାଦ ପଡ଼ିଯାଇଛି ଖାଲରେ। ତଳେ ବ୍ରାହ୍ମଣୀ ନଈ, ଏଣେ ମାଲହୋତ୍ରାଙ୍କର ହୋସ୍ ନାହିଁ। ସେ ପୋଲକୁ ଆଉଜେଇ ଗୁଣୁଗୁଣୁ କହି ଗାଇ ଚାଲିଥାନ୍ତି ବେସୁରା ଢଙ୍ଗରେ କେଉଁ ଏକ ଅଶ୍ଳୀଳ ଫିଲ୍ମ ଗୀତ। ପାଦ ତଳୁ ପୃଥିବୀଟା ଖସିଗଲା ପରି ଲାଗିଲା ଦାସ ସାହେବଙ୍କୁ। ମୁହୂର୍ତ୍ତକ ପାଇଁ ସେ ହାୱାରେ ଉଡ଼ିଲେ ଓ ତାପରେ ପାଣି, ପାଣି ତଳେ କଠିନ ମାଟି। ଡାହାଣ ଗୋଡ଼ଟା ମୋଡ଼ି ହୋଇଗଲା, ବାଁ ଗୋଡ଼ଟା ଅସମ୍ଭବ କଷ୍ଟ ହେଉଛି, ଭାଙ୍ଗିଗଲା କି? ହାମୁଡ଼ି ପଡ଼ିଲେ ଦାସ ସାହେବ। ପାଣି ବେକ ପର୍ଯ୍ୟନ୍ତ ମାତ୍ର ଅଛି, କୋଳଟା 10-12 ହାତ ଦୂର, ଟିକିଏ ଘୁଷୁରି ଗଲେ ପହଞ୍ଚିଯାଇ ହେବ। ଓହ, ମାଲହୋତ୍ରାଟା ଗଲା କୁଆଡ଼େ? ମନ ହେଲା ଖୁବ୍ ପାଟି କରି ଡାକିବା ପାଇଁ, କିଏ ଅଛି ଦୌଡ଼ି ଆସ, କିନ୍ତୁ ଇଏ କ'ଣ, ପାଟିଟାରେ କିଏ ଯେମିତି ତାଲା ପକାଇ ଦେଇଛି। ଚେଷ୍ଟା କଲେ ମଧ୍ୟ ପାଟିଟା ଖୋଲୁନାହିଁ, ଖାଲି ଗଁ ଗଁ ଶବ୍ଦ। ମୋତେ ବଞ୍ଚିବାକୁ ହେବ, ମୁଁ ନିଶ୍ଚୟ କୂଳରେ ପହଞ୍ଚିବି, ଘୁଷୁରିବା ପାଇଁ ଚେଷ୍ଟା କଲେ ମିଷ୍ଟର ଦାସ, କିନ୍ତୁ ଗୋଡ଼ ଦୁଇଟା ହଲଚଲ ହେଉନି ଯେ, ଆଉ ଘୁଷୁରିବା ପାଇଁ ଚେଷ୍ଟା କଲା ମାତ୍ରେ ନାକଟା ପାଣି ଉପରେ ବୁଡ଼ି ଶ୍ୱାସରୁଦ୍ଧ ହୋଇଯାଉଛି। ଉପର ମୁଣ୍ଡରେ ଯଦି ବର୍ଷା ହୋଇଥିବ, ପାହାଡ଼ିଆ ପାଣି ମିଶି ପାଣିର ଗଭୀରତା ବଢ଼େଇଦେବ। ଦାସ ସାହେବଙ୍କୁ ଶୀଘ୍ର କୂଳରେ ପହଞ୍ଚିବାକୁ ହେବ। ବଡ଼ କଷ୍ଟରେ ଡାହାଣ ହାତଟା ଉପରକୁ ଉଠାଇ ହଲାଇଲେ। ଦୈବାତ କାଳେ କିଏ ଦେଖିଦେବ ପରା? ନା, ରାତି 12ଟାରେ କିଏ ନଈକୂଳକୁ ଆସିବ? ପୁଣି ସେଇ ଘୁଷୁରିବାର ଚେଷ୍ଟା ଓ ଶ୍ୱାସରୋଧ। ହଠାତ୍ ଆଖି ଦୁଇଟା ତାଙ୍କର ସ୍ଥିର ହୋଇଗଲା। ନଈ ଆଡ଼କୁ ବୋଧହୁଏ କିଏ ଜଣେ ଆସୁଛି, ପାଖେଇ ଆସିଲା ସ୍ତ୍ରୀ ଲୋକଟିଏ ହେବ ବୋଧହୁଏ। ଚାଲି ଚାଲି ଆସୁନି, ବରଂ ଭୂଇଁ ଉପରେ ଉଡ଼ି ଉଡ଼ି ଆସୁଛି ସ୍ତ୍ରୀ ଲୋକଟି। ନାଲି କସ୍ତା, ତା କଳା ଦେହକୁ ବେଶ ମାନୁଛି, ତେଲ ଚିକ୍କଣ ବାଳରେ ଜୁଡ଼ା ପକାଇଛି, ଦୁଇ ହାତରେ ନାଲି କାଚ, ଖାଲି ପାଦ ଓ ଫୁଙ୍ଗୁଳା ଦେହ। ହେ ଭଗବାନ, ଇଏ ଗୋମତୀ ଯେ, ଗୋମତୀ ଏଠିକି ଆସିଲା କେମିତି? ସେ ତ 10 ମାସ ହେଲା ମଲାଣି। ନା, ଏ ମୋ ମନର ଭ୍ରମ ବୋଧେ। ଦାସ ସାହେବ କୋଳାରୁ ମୁହଁ ଫେରାଇ ନେଲେ ଓ ନଈ ଆଡ଼କୁ ଭୟରେ ଶିହରି ଉଠିଲେ। ଦୁଇ ହାତ ଦୂରରେ ପାଣି ଉପରେ ଠିଆ ହୋଇଛି ଗୋମତୀ, ଆଉ ଗୋମତୀର ସରଳ ମୁହଁରେ କୁଟିଳ ହସ। ହାତ ବଢ଼ାଇଲେ ଦାସ ସାହେବ ସାହାଯ୍ୟ ପାଇଁ, ବିକଳ ନୟନରେ ଅନାଇ ରହିଲେ। ଆଶା ସତେ ଯେମିତି ସେ ହାତ ଧରି ତାଙ୍କୁ ଟାଣି ନେବ ନଈକୂଳକୁ। ମୋତେ କ୍ଷମା କର, ମୋତେ ବଞ୍ଚାଅ, କହିବାକୁ ଚାହିଁ ମଧ୍ୟ ସେ କହିପାରିଲେ ନାହିଁ। ଗୋମତୀ ଘୁଞ୍ଚି ଘୁଞ୍ଚି ଯାଉଛି ନଈ ଭିତରକୁ ଓ ମୁହଁରେ ସେହି କୁଟିଳ ହସ। ଅବସାନ୍ନ ଗୋଡ଼ ଦୁଇଟାକୁ ସମ୍ଭାଳି ଚେଷ୍ଟା କଲେ ଦାସ ସାହେବ ଗୋମତୀକୁ ଧରି ପକାଇବାକୁ, କିନ୍ତୁ ସେଦିନର ଅସହାୟା ଗୋମତୀ ଆଜି ବଡ଼ ଚଞ୍ଚଳା, କ୍ଷିପ୍ରା। ଘୁଞ୍ଚିଗଲା ସେ ବିଜୁଳି ବେଗରେ ଓ ଦାସ ସାହେବଙ୍କ ନାକ କାନରେ ପୁଣି ପାଣି ପଶିଗଲା। ନଈ ଆଡ଼ୁ ମୁହଁ ଫେରାଇଲେ କୂଳକୁ, ସେଠି ବି ଗୋମତୀ। ଦାସ ସାହେବଙ୍କର ଜୀବନ ମୃତ୍ୟୁ ମଧ୍ୟରେ ଏକମାତ୍ର ପ୍ରତିବନ୍ଧକ ସତେ ଯେମିତି ଗୋମତୀ, କିନ୍ତୁ ସେ କ୍ଷଣକେ ଦିଶୁଛି ତ କ୍ଷଣକେ ଲୁଚୁଛି, ଧରା କି ଛୁଆଁ ଦେଉନି। ଅଥଚ ଏଇ ଗୋମତୀ କାଲି ଗୋଟେ ହରିଣୀ ଭଳିଆ ସରଳ ଆଉ କନକନ ଝିଅ ଥିଲା। ଘର ସାରା କାମ ସେ ଏକା ସମ୍ଭାଳି ନେଉଥିଲା। ଆଦିବାସୀ ଝିଅଟିର ମାଆଟି ତାକୁ ଦାସ ସାହେବଙ୍କ ଘରେ ସମର୍ପି ଦେଇଥିଲା ଏଇ ଆଶାରେ ଯେ ପେଟ ପୁରା ଗଣ୍ଡେ ଖାଇବାକୁ ପାଇବ ଆଉ ଦୁଇ ପଇସା ଘରକୁ ଆଣିବ। ଦାସ ସାହେବ ସକାଳୁ ଉଠି ନିତ୍ୟକର୍ମ ସାରି ଅଧଘଣ୍ଟା ପୂଜା କରନ୍ତି ସମସ୍ତ ଦେବଦେବୀଙ୍କୁ। ସାହେବାଣୀ ଓ ଗୋମତୀ ଘର କାମ କରନ୍ତି। ସୁମିତ୍ରା ଦେବୀଙ୍କର ଗେଲବସରିଆ ଗୋମତୀ ଯେଉଁଦିନ ପୁରୁଣା ଶାଢ଼ୀଟେ କି ବ୍ଲାଉଜଟେ ପାଏ, ଖୁସିରେ ଗାଁବାଲାଙ୍କୁ ଦେଖାଏ। ନାଲି ଟହଟହ ଶାଢ଼ୀ ବୋଲି ସାହେବାଣୀ ତା ପାଇଁ କସ୍ତା କିଣିଦେଇଥିଲେ, ଆଉ ସୁମିତ୍ରା ଦେବୀ ଦେଇଥିବା ବ୍ଲାଉଜ ଦୁଇ ଦିନ ପିନ୍ଧିବା ପରେ ତାକୁ ଫୋପାଡ଼ି ଦେଇ ନାଲି ଶାଢ଼ୀରେ ନିଜକୁ ଢାଙ୍କି ରଖେ। ଦାସ ସାହେବ ଘରେ ଫାଇଲ କାମ କରନ୍ତି ଓ ଗୋମତୀ ଚା ଥୋଇଦେବା ସମୟରେ କପ୍ଟା ହାତରୁ ନେଇଯାଆନ୍ତି। ଗୋମତୀ ହସି ଦିଏ ସାହେବଟା ଖୁବ୍ ତୁରତୁରିଆ ବୋଲି, କିନ୍ତୁ ସାହେବଙ୍କ ଦେହରେ ଶିହରଣ ଖେଳିଯାଏ ଗୋମତୀର ହସରେ। ଟେରେଇ ଟେରେଇ ଦେଖନ୍ତି ସେ ଗୋମତୀକୁ ଭୋକିଲା ଆଖିରେ। ଆଦିବାସୀ ପିଲାଙ୍କ ସାଙ୍ଗରେ ଗୋମତୀ ଖେଳିଛି, ହସଖୁସି ହୋଇଛି, କିନ୍ତୁ ଭୋକିଲା ଆଖି ସେ କେବେ ଦେଖିନି। ସାହେବାଣୀଙ୍କୁ ସେ ମଝିରେ ମଝିରେ ପଚାରିଛି, ବାବୁ ରାଗିଛି କି? ସ୍ୱାମୀଙ୍କ ଚରିତ୍ରରେ ଅଖଣ୍ଡ ବିଶ୍ୱାସ ରଖିଥିବା ସୁମିତ୍ରା ଦେବୀ ବୁଝାନ୍ତି, ଆଲୋ ମା, ସେ ସବୁବେଳେ ଗମ୍ଭୀର। ତଥାପି ଗୋମତୀକୁ କେଜାଣି କାହିଁକି ଅଜଣା ଭୟ ଲାଗେ, କିନ୍ତୁ ଚାକିରି ଛାଡ଼ିବାକୁ ମନ ହେଲେ ମାଆର ତାଗିଦା ମନେ ପଡ଼ିଯାଏ। ଦେଖ ଭଲ କାମ କରିବୁ, ସାହେବ ଖୁସି ହେଲେ ତୋ ବାପାକୁ ଚାକିରି ଖଣ୍ଡେ ଦେଇଦେବ। ସେଦିନ ଥିଲା ଶିବରାତ୍ରି। ସାହେବାଣୀ ବଡ଼ି ଭୋରୁ ଚାଲିଯିବେ ମନ୍ଦିରକୁ ପୂଜା ପାଇଁ, 4-5 ଘଣ୍ଟା ପରେ ଫେରିବେ। ଗୋମତୀକୁ କହିଥାନ୍ତି ସାହେବଙ୍କ ପାଇଁ ଚା ଜଳଖିଆ କରିଦେବାକୁ। ସକାଳୁ ସକାଳୁ ମାଲହୋତ୍ରା ଆସି ପହଞ୍ଚିଲେ ଓ ସାହେବ ଡାକିନେଲେ ତାଙ୍କୁ ତାଙ୍କର ବେଡ୍ରୁମ୍କୁ। ଦୁଇ ବନ୍ଧୁ ହସୁଥାନ୍ତି, ହୋ ହୋ ହୋଇ କ'ଣ ଗୋଟେ ଇଂଲିଶରେ କଥାବାର୍ତ୍ତା କରୁଥାନ୍ତି। ଟ୍ରେରେ 2 କପ୍ ଚା ନେଇ ଗୋମତୀ ଥୋଇଦେଲା। ଶୁଣ, ଆଖି ବୁଝିଲୁ? ସାହେବଙ୍କ ଆଦେଶ ମାନି ଆସିଥିବା ଗୋମତୀ ଆଖି ବୁଝି ଠିଆ ହେଲା। କବାଟଟା ବନ୍ଦ ହେବା ଶବ୍ଦ ଶୁଣି ଆଖି ଖୋଲିଲା। ଆଜି ସାହେବ ବହୁତ ଭୋକିଲା ଓ ଆହୁରି ହିଂସ୍ର ଦେଖାଯାଉଛନ୍ତି, ମୁହଁ ଲାଲ। ଡରରେ ଗୋମତୀ ଆଖି ବୁଝିଦେଲା। ହଠାତ୍ 4ଟା ହାତ ତାକୁ ଟେକି ନେଇ ଖଟରେ ପକାଇଦେଲା ଓ ଗୋଟେ ହାତ ମୁହଁ ବନ୍ଦ କଲା। ସେଇଟା ଥିଲା ଗୋମତୀର କୁମାରୀତ୍ୱର ଶେଷ ମୁହୂର୍ତ୍ତ। ଏକ ଅଦ୍ଭୁତ ଅନୁଭୂତି ପରେ ଗୋମତୀ ଫେରିଲା ଗାଁକୁ ଓ 2 ଦିନ ପରେ କାମକୁ ଆସିଲା। ସାହେବାଣୀ କାଳେ ରାଗିଥିବେ ଭାବି ଚୁପ୍ ରହିଲା। 2 ମାସ ପରେ ହଠାତ୍ ଦିନେ ଭକ୍ ଭକ୍ କରି ବାନ୍ତି କରି ପକାଇଲା ଗାଁ ମୁଣ୍ଡ କୂଅ ମୂଳରେ। କେହି ଦେଖିବା ପୂର୍ବରୁ ଦାସ ସାହେବଙ୍କ ଘରକୁ ଆସିଲା। ସାହେବାଣୀ ଯାଇଥିଲେ ପଡ଼ିଶା ଘରକୁ ଓ ସାହେବ ଫାଇଲ କାମ କରୁଥିଲେ। ବାବୁ, ହଁ, ମୁଁ ତୋ ଛୁଆର ମା ହେବାକୁ ଯାଉଛି, ତୁ ମୋତେ ବାହା ହେବୁ? ଧେ, କ'ଣ ତୁ ଭାବିଛୁ ଯେ ନିଜକୁ? ମୁଁ ତୋତେ କାହିଁକି ବାହା ହେବି? କିନ୍ତୁ ତୁ ମୋ ଇଜ୍ଜତ ନେଲୁ ଯେ। ତମମାନଙ୍କର ପୁଣି ଗୋଟେ ଇଜ୍ଜତ? 3 ଟା 100 ଟଙ୍କିଆ ନୋଟ୍ ବଢ଼େଇ ଦେଲେ ଦାସ ସାହେବ। ଯା, କୋଉ ଡାକ୍ତର ପାଖକୁ, ସେ ସବୁ ଠିକ୍ କରିଦେବ। ନାଇଁ ବାବୁ, ମୁଁ ଟଙ୍କା ନେବିନି, କାଲି ଆମ ଗାଁରେ ନିଶାପ ହେବ। ମୁଁ ତୋ ନାଁ ଆଉ ସେ ଯେଉଁ ଗୋରା ବାବୁ ଆସିଥିଲା ତା ନାଁ ବି କହିଦେବି। ଆମ ପଞ୍ଚାୟତ ଯଦି ନିଷ୍ପତ୍ତି କରିବ, ଗାଁ ଲୋକେ ତୋତେ ତୀର ବିନ୍ଧିଦେବେ। ପଳା ପଳା, ତୁ ଜାଣିଛୁ ପୋଲିସ ଇନ୍ସପେକ୍ଟର ଏଠିକି ଆସନ୍ତି, ମୋତେ ଧମକାଉଛୁ? ଆମେ ପୋଲିସକୁ ଡରୁନା, ନିଶ୍ଚୟ ପଞ୍ଚାୟତକୁ ତୋ ନାଁ କହିବି। ସାମାନ୍ୟ ଆଦିବାସୀ ମାଇକିନାଟେ ତାକୁ ଧମକ ଦେଇ ଚାଲିଗଲା। ଆଉ ତମେ କିଛି କଲନି? ମାଲହୋତ୍ରା ବିରକ୍ତ ହେଲେ, କ'ଣ କରିଥାନ୍ତି, ପାଖ ଘରେ ପୁରା ସ୍ତ୍ରୀଟା ଥିଲା, ଆମକୁ ଦିମାଗରେ କାମ ନେବାକୁ ପଡ଼ିବ। ଦୁଇ ବନ୍ଧୁ ବହୁତ ସମୟ ଚୁପଚାପ କଥାବାର୍ତ୍ତା ହେଲେ। ମାତ୍ର 5,000 ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା ଓ ତା ଆର ଦିନ ସନ୍ଧ୍ୟାରେ କାଶ୍ମୀରା ସିଂହ ଆସି ଚୁପଚାପ କାନରେ କହିଦେଇଗଲା, କାମ ହୋ ଗୟା ସାହେବ। ଗାଡ଼ିରେ ବସ୍ କହି ନେଇ ଚାଲିଲା କାଶ୍ମୀରା ତାକୁ ନଈକୂଳକୁ। ଆଚ୍ଛା ବତାଓ ତ କେମିତି ହେଲା? ଆଚ୍ଛା, ଆପଣ କହିଥିଲେ ନା ଯେମିତି କଥାଟା ମର୍ଡର ବୋଲି ଜଣାନ ପଡ଼ିବ? ତାକୁ ଜବରଦସ୍ତ ପାଣି ଭିତରେ ବୁଡ଼ାଇ ରଖିଲୁ ଓ ମଝିରେ ମଝିରେ ଟେକି ଦେଉଥିଲୁ, ମରିଛି ନା ବଞ୍ଚିଛି, ଶାଳି ମାଇକିନା ସହଜରେ ମରିବା ଜନ୍ତୁ ନୁହେଁ। 5 ଥର ପାଣିରେ ଦାବି ତାକୁ ଉଠେଇଲି, ବହୁତ ଛଟପଟ ହେଲା ଓ ଲଢ଼ିଲା। ମଲା ପୂର୍ବରୁ କଣ କହୁଥିଲା, ମତେ ଦୟାକର ବାବୁ ମତେ ଛାଡ଼ି ଦିଅ, ମୁଁ କଣ ତୁମର ନୁକସାନ କରିଛି, କ୍ୟାରି କେଚର କଲା କାଶ୍ମୀରା। ଆଚ୍ଛା ଆଚ୍ଛା, ସେଦିନ ତ ଖୁବ ଜୋରରେ କଥାବାର୍ତ୍ତା କରୁଥିଲା ଧେପ୍ତରିକା। ମୁଁ ହେଲେ ଆସି ତାର ବୁଡ଼ି ମରିବାଟା ଦେଖିଥାନ୍ତି। ମାଲହୋତ୍ରାଙ୍କର ମନ୍ତବ୍ୟ, ଗୋମତୀ ନଈରେ ବୁଡ଼ି ମରିବା ଖବରଟା ଖବରକାଗଜର କେଉଁ କୋଣରେ ତିନି ଧାଡ଼ିରେ ବାହାରିଥିଲା। ଇନକ୍ୱାରି କରି ପୋଲିସ ଇନ୍ସପେକ୍ଟର କହିଲେ ଆକ୍ସିଡେଣ୍ଟାଲ ଡ୍ରାଉନିଂ। ଦାସ ସାହେବ ଓ ମାଲହୋତ୍ରା ସାହେବ କ୍ଲବରେ ସେଲିବ୍ରେଟ କଲେ ଗୋମତୀ ଅଧ୍ୟାୟର ଶେଷ କଥା। ତିନି ମାସ ପରେ ଅବଶ୍ୟ ନିଜର ଲେଡି ଟାଇପିଷ୍ଟଙ୍କୁ ଅସତ ବ୍ୟବହାର ଦେଖାଇବା ଅଭିଯୋଗରେ ଦାସ ସାହେବ ସସ୍ପେଣ୍ଡ ହେଲେ, କିନ୍ତୁ ବିଚାରରେ ଅଭିଯୋଗ ପ୍ରମାଣିତ ହୋଇପାରିଲା ନାହିଁ। ସମସ୍ତେ ବୟାନ ଦେଲେ ଯେ ଲେଡି ଟାଇପିଷ୍ଟ କୁଆଡ଼େ ଅସତ ଆଚରଣ ଅଭିଯୋଗ କରି ସିନିୟର ଅଫିସରଙ୍କୁ ବ୍ଲାକମେଲିଂ କରେ। ସସ୍ପେନ୍ସ ଆଦେଶ ପ୍ରତ୍ୟାହୃତ ହେଲା ଓ ଦାସ ସାହେବ ପୁଣି ମୁକ୍ତ ବିହଙ୍ଗ। ମୁକ୍ତ ବିହଙ୍ଗ ଆଜି ଗୋମତୀର ସାହାରା ଖୋଜୁଛି, ଆଉ ତାଙ୍କ ପରି ସାଥୀ ମାଲହୋତ୍ରା ସାହେବ ଫୁଟପାଥ ଉପରେ ବେହୋସ ହୋଇ ପଡ଼ିଛନ୍ତି। ଜଣାଯାଉ ନାହିଁ ଏ ଗୋମତୀ ନା ଆଉ କିଏ ଗୋମତୀକୁ ମର୍ଡର କରିବା ପାଇଁ 5,000 ଟଙ୍କା ନେଇ କାଶ୍ମୀରା ଠକି ଦେଲାନି ତ। ଗୋମତୀ ହଠାତ୍ ଏତେ ଦିନ ପରେ ଏଠି କୁଆଡ଼େ ଆସିଲା, ଆଉ ମୋ ସାଙ୍ଗରେ କାହିଁକି ଏମିତି ଲୁଚକାଳି ଖେଳୁଛି। ପାଖକୁ ଆସି ହାତ ବଢ଼ାଇ ଦେଇ ପୁଣି ଘୁଞ୍ଚି ଯାଉଛି ଦୂରକୁ। ଦାସ ସାହେବଙ୍କର ଆତ୍ମା ଚିତ୍କାର କଲା, ମୋତେ ଛାଡ଼ିଦେ, ମୋତେ ଛାଡ଼ିଦେ, ମୋତେ କ୍ଷମା କର, ଆଉ ଏ ଭୁଲ କରିବି ନାହିଁ। ଚାନ୍ଦିନୀ ରାତିରେ ଗୋମତୀର ଆଖି ଦୁଇଟା କେମିତି ହିଂସ୍ର ଦିଶିଲା, ହାତ ଦୁଇଟା ଲମ୍ବି ଆସିଲା ଦାସ ସାହେବଙ୍କ ମୁଣ୍ଡ ଉପରକୁ। ଅବସ ହୋଇ ଆସୁଥିବା ଶରୀରଟା ସାମାନ୍ୟ ଦାବି ଦେଲେ ମୁଣ୍ଡଟିକୁ ଆଉ ପାଣି ଉପରକୁ ରଖିବାକୁ ସମର୍ଥ ହେବେନି। ଇସ୍, ଗୋମତୀଟା ଏତେ ନିର୍ଦ୍ଦୟା, ସେ ଭୋଗ୍ୟ ବସ୍ତୁ, ତାକୁ ଗ୍ରହଣ କରି ତ୍ୟାଜ୍ୟ କରାଯାଇପାରେ ଏବଂ ଆମ ଭଳିଆ ହାକିମ ହୁକୁମାଙ୍କର ସେ ଉଚ୍ଛିଷ୍ଟ ବସ୍ତୁ। କାଲି ମୁଣ୍ଡଟିକୁ ଚାହୁଁନଥିଲା, ଅଥଚ ଆଜି ନା, ତତେ ମୋତେ ସାହାଯ୍ୟ କରିବାକୁ ପଡ଼ିବ, ମୁଁ ତ ଗୋଡ଼ତଳେ ପଡ଼ୁଛି, ଖାଲି ମୋତେ ହାତଟି ଟିକିଏ ଦେ ଆଉ ଟାଣିନେ କୂଳକୁ, ମୁଁ ତ ପଞ୍ଚାୟତ ଆଗରେ ଠିଆ ହେବି, ତୋର ପାପ ମୁଣ୍ଡାଇବି, ତତେ ବାହା ହେବି। ଗୋମତୀ କିନ୍ତୁ ନିରୁତ୍ତର, ପାଣି ଉପରେ ଡେଇଁ ଡେଇଁ ଚାଲିଲା ଦାସ ସାହେବଙ୍କ ଚାରିପଟେ। ସତେ ଯେମିତି ଆଉ ଅନେକ ଆଦିବାସୀ ଝିଅଙ୍କ ସାଙ୍ଗେ ମିଶି ଅଣ୍ଟାରେ ହାତ ଦେଇ ଓ ଢୋଲ ସାଙ୍ଗେ ତାଳ ଦେଇ ଆଗକୁ ପଛକୁ ଝୁଙ୍କି ସେ ନାଚୁଛି, ତାର ଫୁଙ୍ଗୁଳା ଦେହ ଓ ଶରୀରର କମ୍ପନ ଆଜି କାହିଁ ତ ଶିହରଣ ସୃଷ୍ଟି କରୁନି। ପାଟି ଆଁ କରି ଯଥାସମ୍ଭବ ନିଶ୍ୱାସ ନେବା ପାଇଁ ଚେଷ୍ଟା କରୁଛନ୍ତି ଦାସ ସାହେବ ଓ ହାତ ଦୁଇଟା ଉପରକୁ ଟେକି ଅନେଇ ରହିଛନ୍ତି। ଦେହଟା ଅବସ ହୋଇ ଆସୁଛି, ମାଂସପେଶୀ ଆଉ ଶରୀରକୁ ସମ୍ଭାଳିବାକୁ ସମର୍ଥ ନୁହେଁ। ମୁଣ୍ଡଟା ଆସ୍ତେ ଆସ୍ତେ ବୁଡ଼ିବାକୁ ଲାଗିଲା। କଳା ପାଦ ହଳକ ଶେଷ ଥର ପାଇଁ ଦେଖିଲେ ଦାସ ସାହେବ। ସେଇ କଳା ପାଦରୁ ଗୋଟାକୁ ଧରି ହାତରେ ମୋଡ଼ି ଦେଇଥିଲେ ସେଦିନ ସେ ଖଟ ଉପରେ। ବାବୁ ଛାଡ଼, ବାବୁ ଛାଡ଼ କହୁଥିବା ମୁହଁଟାକୁ ସେ ବନ୍ଦ କରିଦେଇଥିଲେ। ସେଇ ହାତ ଦୁଇଟା ଧୀରେ ଧୀରେ ବୁଡ଼ିଗଲା ବ୍ରାହ୍ମଣୀ ନଦୀରେ। ଶେଷ ଥର ପାଇଁ ହାତ ଦୁଇଟା ଶୂନ୍ୟରେ କ'ଣ ଗୋଟେ ଧରିବା ପାଇଁ ଚେଷ୍ଟା କଲା ଗୋମତୀ ମୁହଁରେ ସେଇ କୁଟିଳ ହସ।